ନା ପ୍ରଜ୍ଞା ପରିଣୀତା ଜାନି ରାଇକନ୍ୟା ଦିଶା ଘର ପୋଷ ବିତିପଡ଼ା ବ୍ଲକ ଖଜୁରୀପଡ଼ା ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି ଡାଇବେଟିସ ପ୍ରତିକାର ଉପରେ। ଡାଇବେଟିସ ଯଦି ଅଛି ତାହେଲେ ଆମେ କେମିତି ତାର ପ୍ରତିକାର କରିବା? ପ୍ରଥମେ ଆମେ କାକୁଡ଼ି ଆଣିବା, ଟମାଟୋ ଆଣିବା, କଲରା ପତ୍ର ଆଣିବା, ତାକୁ ମିଶେଇକି ଗ୍ରାଇଣ୍ଡର କରିଦେବା। ତାକୁ ଗ୍ରାଇଣ୍ଡର କରିକି ସକାଳୁ ଉଠିକି ଖାଲି ପେଟରେ ତାକୁ ଅଧଘିନା ପିଇଦେବା। ସପ୍ତାହଟେ ଯଦି ଆମେ ଏପରି କରିବା ତାହେଲେ ଆମର ଏଇ ଡାଇବେଟିସଟା ହଟିଯିବ ଆଉ ଆମେ ଡାଇବେଟିସ ରୋଗରୁ ମୁକ୍ତି ପାଇବା। କଲରା ଆଉ ଟମାଟୋରେ ତିଆରି ଜୁସ୍ କରିବା।